ଆଜ୍ଞା ମୁଁ ନିରଞ୍ଜନ ଭୋଇ କହୁଥିଲି ଲକ୍ଷ୍ମୀସାହୁ ଉପର ବୋଇସାହିରୁ ସେଇଆ ନମ୍ବର ୱାର୍ଡରୁ। ଆଜ୍ଞା ଆମର ଏଠି ଯୋଉ ସାହିରେ ବର୍ତ୍ତମାନ ଯୋଉ ଡ୍ରେନ ହେଇଛି ଆଉ ଘରେ ଘରେ ଯୋଉ ଲାଟ୍ରିନ୍ କରୁଛନ୍ତି ଲାଟ୍ରିନ୍ର ପାଣି ଡ୍ରେନକୁ ସବୁ ଫିଟିଙ୍ଗ ହେଇଛି। ତାପରେ ଆମର ଏଠି ବି ଡ୍ରେନ ପ୍ରତି ବହୁତ ଅସୁବିଧା ହଉଛି, ଆମକୁ ବି ଚଳିବା ପାଇଁ ଅସୁବିଧା, ମଶା ଡାଉଁଶରେ ବହୁତ ଆମେ କଷ୍ଟ ଭୋଗୁଛୁ। ତେଣୁକରି ଆ ପ୍ରତି କିଛି ଆପଣ ଯଦି ନଜର ଦେବେ ଇଏ କଲେ ଉପକୃତ ଆମେ ହବୁ।
ଆଉ ଦୁଇ ଜଣ ଏଠି ଠିକ।